ହ୍ୟାଲୋ, ହ୍ୟାଲୋ, ମୁଁ ମୈତ୍ରୀ ନଗରରୁ ରଞ୍ଜଲତା ଜୟସିଂ କହୁଛି କି ଆମର ଏ ରାସ୍ତାଟି ଯିବା ଆସିବା କରିବାରେ ବହୁତ ଅସୁବିଧା ହେଉଛି, ତେଣୁ ମୋ ଶ୍ୱଶୁର ଭିନ୍ନକ୍ଷମ ହୋଇଥିବାରୁ ରାସ୍ତାରେ ଯାଇପାରୁନାହାନ୍ତି। ଆପଣ ଏ ରାସ୍ତାର କିଛି ମରାମତି କଲେ ଆମେ ଉପକୃତ ହେବୁ। ଏତେ ଆପଣଙ୍କର ବିଶ୍ୱସ୍ତ ରଞ୍ଜଲତା ଜେନା।